ମୁଁ ଜାଣିବାକୁ ଚାହୁଁଛି ମାସିକ ଋତୁସ୍ରାବ ସମୟରେ ଯଦି ଆମର କିଛି ଅସୁବିଧା ହୁଏ, ଆମର ଯୋଉ ଅଛି ରାଧା କ୍ଲିନିକ, ସେଇଠି କିଛି କେହି ଉପସ୍ଥିତ ରହୁନାହାନ୍ତି ଆମକୁ ବୁଝିବା ପାଇଁ, ଯୋଉଟାକି ଆମକୁ କୁହାଯାଇଥିଲା କୌଣସି କଥା ଆମେ ପାଇଥିଲୁ କି ରାଧା କ୍ଲିନିକ ଗୋଟେ ଅଛି, କିନ୍ତୁ ସେଇଠୁ ଆମକୁ କିଛି ସୁବିଧା ସୁଯୋଗ ମିଳୁନି। ତା ପାଇଁ ଆମେ କଣ କରିବୁ? ଆଉ ଋତୁସ୍ରାବ ସମୟରେ ଯଦି କିଛି ଅସୁବିଧା ହୁଏ ଆମେ କାହାକୁ ଜଣେଇବୁ?
ଖୁବ୍ ଶୀଘ୍ର ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ 15ଟି ଜିଲ୍ଲାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହେବାକୁ ଯାଉଛି। ଏହି 15ଟି ଜିଲ୍ଲା ହେଲା ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, କୋରାପୁଟ, ଗଜପତି, କଳାହାଣ୍ଡି, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜ। ଏହିସବୁ କ୍ଲିନିକରେ କିଶୋର ଏବଂ କିଶୋରୀମାନଙ୍କ ପାଇଁ ପରାମର୍ଶ ସୁବିଧା ଉପଲବ୍ଧ ହେବ, ଯେଉଁଠାରେ ନିଜ କିଶୋରାବସ୍ଥା ଜଡ଼ିତ ସମସ୍ୟା ସମ୍ବନ୍ଧରେ ପରାମର୍ଶ ନେଇପାରିବେ। ଏହିସବୁ 15ଟି ଜିଲ୍ଲାର ସମସ୍ତ ANM କର୍ମୀଙ୍କୁ ମଧ୍ୟ ଟ୍ରେନିଂ ଦିଆଯିବ, ଯାହାଦ୍ୱାରା ସେମାନେ କିଶୋର କିଶୋରୀଙ୍କ ଉପଯୁକ୍ତ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରିପାରିବେ।